शांति अमृत धारा कार्यक्रम आपण मानको स्वागत जनाउछि। आध्यात्म प्रेमी भाई भौनी माने आमे सब चर्चा करथिले भगवान कर दिव्य कर्तव्य धरापृष्ठ को भगवान केतेबेले आसंती को समय आसंती एवं से तांगर कर्तव्य किमिति करंती एई श्रृंखला रे मु आपण मान को बुझी दैछि कि भगवान ए संसार को केबे आसंती निजर श्रेष्ठ धाम परम धाम छाड़ी की जेतेबेले धरापृष्ठ रे अति धर्मग्लानी हुए कलियुगर अंतिम चरण रे जेतेबेले धरापृष्ठ रे अनेक धर्म हो जाय थाए लोक सबु धर्म भ्रष्ट कर्म भ्रष्ट हो जाय थांती पतित हो सारि थांती सेही समय रे ही परमात्मा को धरापृष्ठ को आसिया को पड़े एवं तांकर निजर दिव्य कर्तव्य करिया को पड़े। तो परमात्मा जेतेबेले संसार को आसंती वास्तव रे सेही समय को संगम युग बोली कह जाय प्रभु मिलनर गुप्त युग जेहेतु शक्ति युग त्रेता युग द्वापर युग कलि युग ए चारटा युग तो आम समस्त जाणीचे किंतु गोटे संगम युग अछि वास्तव रे आम केही जानि नथिले। वर्तमान कलि युग जाउछि सत्य युग आछि वर्तमान समय गोटे संगम युग चलछि उभय युगर मिलन युग एही समय रे ही वास्तव रे भगवानकर अवतरण हुए एवं आमे प्रभुंक सहित मिलन मनिथाउ तेणु यहाँ प्रभु मिलनर गुप्त युग बोली कहुए एवं पुरुषोत्तम संगम युग अर्थात आमे सब पुरुष रु पुरुषोत्तम हो पारिबा ए समय रे स्वयं भाग्य विधाता आसिकी आम समस्त भाग्य तैयारी करथांती एवं सारा कल्प सत्ययुग त्रेता युग द्वापर कलियुग रे आमर भाग्यर निर्णय हवार समय वर्तमान अटे आमे एबे जो जेमति पुरुषार्थ करिबा जेमति आम निज भाग्य बनेबा से अनुसार ही आमर सारा कल्प भाग्य हबो। तेणु तो शास्त्र रे गायन अछि कि जब भगवान आते हैं भाग्य बनाने के लिए भाग्य बांटने के लिए तो क्या सोया पड़ा था जेतेबेले भाग्य भगवान बांटती सेतेबेले कौन तुम्हें सोई पड़ीथिलो कि एमती वर्णना रही अर्थात दुनिया रे जेतेबेले भगवान आसंती अनेक लोक से कथा को बुझी पारंती तार महानता को उपलब्धि करी पारंती एवं से माने अज्ञानता वशवर्ती है कि निज भाग्य बनेवा बदल रे सोई रहंती एवं तांको भाग्य भी सोई जाए। देखंतु जिंदे गोटे नाटक रे रिहर्सल समय रे डायरेक्टर रो कथा मानिकी जी जेते भल भाव रे अभिनय करे डायरेक्टर ताकु सेते उच्च अभिनय दे थाए किंतु जी डायरेक्टर अनुसार कथा माने नी ठीक भाव रे एक्टिंग करी पारे नी ताकु भल रोल भी मिले नी सिंति विश्व रंगमंच रे विश्व नाटक रो डायरेक्टर तो स्वयं भगवान अटंती एवं वर्तमान संगम युग रे गोटे रिहर्सल समय चलछि आम समस्त ए समय रे भगवान आम मानको आमर श्रेष्ठ भाग्य बनवा शिक्षा दूसरी श्रेष्ठ कर्म आधार रे जी भगवान को कथा मानिकी ता निज जीवन को जिते श्रेष्ठ बनई पार से आसंता सत्ययुग त्रेता युग द्वापर कलियुग से श्रेष्ठ पदर अधिकारी हो पार आमे जदि भगवान कथा न मानवा अनुसार जीवन रे परिवर्तन आणवा तामर भाग्य भी सोई र आमे से अनुसार ही आम भविष्य जीवन रे भविष्य जन्म रे से प्रकार पद र अधिकारी हेबा। गीतारे लिखाई वर्णना अछि जो जैसा कर्म करता है ऐसा फल देता भगवान ये गीता का ज्ञान लोक गीता विषय वर्णना कर गीतारे शब्द तो नहीं किंतु गीतार महात्म वर्णना करके लोक एम व्याख्या कर अर्थात मनीष को श्रेष्ठ कर्म शिखे कि श्रेष्ठ भाग्य बनवाप भगवान शिक्षा दिं किंतु जी जमी कर्म करे से अनुसार तार भाग्य होता है। तेणु वर्तमान बहुत गोटे महत्वपूर्ण समय ଖରାପ ରାସ୍ତାରେ ଚାଲିଛି, ଏ ସମୟରେ ଯିଏ ଭଗବାନଙ୍କୁ ରିଏଲାଇଜ୍ କରିକି ତା ଜୀବନକୁ ଯେତେ ଶ୍ରେଷ୍ଠ ବନେଇ ପାରିବ, ସେ ଅନେକ ଜନ୍ମ ଜନ୍ମାନ୍ତର ଭବିଷ୍ୟତ ସତ୍ୟଯୁଗ ତ୍ରେତାଯୁଗରେ ଦେବପଦର ଅଧିକାରୀ ହୋଇପାରିବ ଏବଂ ଦ୍ୱାପର ଯୁଗରେ ବି ଧନଧାନ୍ୟ ସମ୍ପନ୍ନ ହୋଇକି କଳିଯୁଗ ଶେଷରେ ହିଁ କିଛି ଦିନ ତାକୁ ଦୁଃଖ ମିଳିପାରେ, କିନ୍ତୁ ସାରା କଳ୍ପ ସୁଖରେ କାଳାତିପାତ କରିବ। କିନ୍ତୁ ଯିଏ ଭଗବାନଙ୍କ କଥା ନ ମାନିବ, ଭଗବାନଙ୍କୁ ନ ଚିହ୍ନିକି ତା ଜୀବନ ପାପକର୍ମରେ ଲିପ୍ତ ହେବ, ସେ ଅନୁସାରେ ତାର ଭାଗ୍ୟ ବନିବ। ସେ ସତ୍ୟଯୁଗ ତ୍ରେତାଯୁଗ ଯୋଉ ଦେବଲୋକ ଯୋଉଠି ରାମ ରାଜ୍ୟ ଆମେ କହୁଛେ ସେଠି ଯାଇ ତ ପାରିବନି, ଯେତେବେଳେ ଦ୍ୱାପର କଳିଯୁଗ ଆସିବ ନର୍କ ଦୁନିଆ, ସେଠି ଜନ୍ମ ନେଇକି କିଛି ସମୟ ସୁଖ ପାଇକି ପୁଣି ଦୁଃଖର ଅଧିକାରୀ ହେବ। ତେଣୁ ଆମ ନିଜ ଭାଗ୍ୟ ଆମେ କେମିତି ନିଜେ ବନେଇ ପାରିବା, ସ୍ୱୟଂ ଭାଗ୍ୟ ବିଧାତା ଆମ ହାତରେ ହିଁ ଭାଗ୍ୟ ରେଖା ଟାଣିବା ପାଇଁ କଲମ ଦେଇଦେଇଛନ୍ତି। ଆମେ ଯେତେ ଶ୍ରେଷ୍ଠ ଭାଗ୍ୟ ବନେଇ ପାରିବା ବର୍ତ୍ତମାନ ସମୟରେ ହିଁ। ଆମେ ଚର୍ଚ୍ଚା କରିବା କି ବର୍ତ୍ତମାନ ଯୋଉ ଶ୍ରେଷ୍ଠ ସମୟ ଚାଲିଛି, ପ୍ରଭୁ ମିଳନର ଗୁପ୍ତ ଯୁଗ, ସଙ୍ଗମ ଯୁଗ, ଏହି ସମୟରେ ଭଗବାନ କେମିତି ଆସିକି ନିଜର କର୍ତ୍ତବ୍ୟ କରୁଛନ୍ତି। ମୁଁ କହୁଥିଲି ବର୍ତ୍ତମାନ ସମୟ ପରିବର୍ତ୍ତନ ହେଉଛି, କଳିଯୁଗ ପରେ ସତ୍ୟଯୁଗ ଆସିବ, ଯେଉଁଠି ସମସ୍ତେ ଦେବପମ ହେବେ, ସମସ୍ତେ ପାବନ ହେବେ, ସର୍ବଗୁଣ ସମ୍ପନ୍ନ, ଷୋଳକଳା ସମ୍ପୂର୍ଣ୍ଣ, ପ୍ରକୃତି ବି ସମ୍ପୂର୍ଣ୍ଣ ସତପ୍ରଧାନ ହେବ, ସମସ୍ତେ ସୁଖରେ ଶାନ୍ତିରେ ରହିବେ। କଳିଯୁଗରେ ସମସ୍ତେ ପାପୀ, ସମସ୍ତେ ପତିତ, ସମସ୍ତେ ରୋଗୀ, ଦୁଃଖୀ, ଭୋଗୀ, ଏବଂ ସତ୍ୟଯୁଗରେ ସମସ୍ତେ ସୁଖ, ଶାନ୍ତି, ଖୁସି, ଆନନ୍ଦରେ କାଳାତିପାତ କରିବେ। ଦୁନିଆ ବିଲକୁଲ ପରିବର୍ତ୍ତନ ହୋଇଯିବ। କେମିତି ହେବ? କଣ ଭଗବାନ ଆସିକରି ଛୁ ମନ୍ତର କରିକି କହିଦେବେ? ଚିନ୍ତା କରନ୍ତୁ କେମିତି ହେବ ଏ ଦୁନିଆର ପରିବର୍ତ୍ତନ ପାଇଁ। କଣ ଭଗବାନ ଆସିକି ଗୋଟିଏ ଗୋଟିଏ ଗଛ ପତ୍ର, ରାସ୍ତାଘାଟ ସବୁକିଛି ପରିବର୍ତ୍ତନ କରିବେ ଆସିକି? କେମିତି ହେବ ସଂସାର ପରିବର୍ତ୍ତନ କେମିତି ହେବ? ଚିନ୍ତା କରିବା ବିଷୟ। ଭଗବାନ କହୁଛନ୍ତି, ଦେଖ ମୋତେ ଏ ସଂସାରକୁ ପରିବର୍ତ୍ତନ କରିବା ପାଇଁ ପ୍ରତ୍ୟେକ ଗୋଟିଏ ଗୋଟିଏ ଜିନିଷକୁ ଆସିକି ବଦଳାଇବାର କିଛି ଆବଶ୍ୟକତା ପଡ଼ୁନି। ମୁଁ କେବଳ ମଣିଷକୁ ବଦଳେଇ ଦିଏ, ଯାହାଫଳରେ ଏ ସଂସାରର ବି ପରିବର୍ତ୍ତନ ହୋଇଯାଏ। ଗୋଟେ ଉଦାହରଣ ଦେଲେ ପ୍ରାଞ୍ଜଳ ହେବ। ଯେମିତି ଗୋଟେ ବଡ଼ ଫ୍ୟାକ୍ଟ୍ରି ଅଛି, ଗୋଟେ ମେସିନ୍ ଅଛି, ବଡ଼ ମେସିନ୍ଟିଏ, ମେସିନ୍ଟାକୁ ଚାଲୁ କରିବା ପାଇଁ କ'ଣ କରାଯାଏ? ତାର ମେନ୍ ସୁଇଚ୍ ଯୋଉଠି ରହିଛି, ମେନ୍ ସୁଇଚ୍ଟାକୁ କେବଳ ଅନ୍ କରିଦିଆଯାଏ, ତାପରେ ମେସିନ୍ ଛୁକ୍ 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 ସବୁ ଆରମ୍ଭ ହୋଇଯାଏ ଚାଲିବା। ମେସିନ୍ର ପ୍ରତ୍ୟେକ ନଟ୍ ବୋଲ୍ଟ, ତା ସବୁ ଜିନିଷ ଗୁଡ଼ାକୁ ଟାଇଟ୍ କରିବା ବା ଢିଲା କରିବା ଦରକାର କି? କିଛି ଦରକାର ନାହିଁ। ସେମିତି ଏ ସଂସାରକୁ ପରିବର୍ତ୍ତନ କରିବା ପାଇଁ ଭଗବାନଙ୍କୁ ଗୋଟେ ଗୋଟେ ପଥର, ଗୋଟେ ଗୋଟେ ବାଲି, ଗୋଟେ ଗୋଟେ ଗଛ, ଗୋଟେ ଗୋଟେ ପତ୍ରକୁ ପରିବର୍ତ୍ତନ କରିବାର କିଛି ଆବଶ୍ୟକତା ନାହିଁ। ଭଗବାନ ସ୍ୱୟଂ ଆସିକି କେବଳ ମଣିଷକୁ ବଦଳି ଦିଅନ୍ତି, ଏବଂ ମଣିଷ ଯେତେବେଳେ ବଦଳିଯାଏ, ଏ ସମଗ୍ର ପୃଥିବୀ ବଦଳିଯାଏ, ଦୁନିଆ ବଦଳିଯାଏ, ନରକ ସ୍ୱର୍ଗ ହୋଇଯାଏ। ତାହେଲେ ଯଦି ମଣିଷ ନ ବଦଳିଛି, ଦେଖନ୍ତୁ ଯଦି ଭଗବାନ ସବୁକିଛି ବଦଳି ବି ଦେବେ, ତାହେଲେ ମଣିଷ କିଛି ଦିନ ପରେ ପୁଣି ଯେମିତିକୁ ସେମିତି କରିଦେବ। କିଛିଦିନ ପୂର୍ବର ଘଟଣା, କିଛି ବର୍ଷ ପୂର୍ବର ଘଟଣା ଆପଣମାନେ ଜାଣିଥିବେ। ଭାରତ ସରକାର ଅନେକ ଜମିଦାର ଯୋଉ ଥିଲେ, ତାଙ୍କଠୁ ଜମି ନେଇକି, ଯେଉଁମାନେ ବିଲକୁଲ ଯାହା ପାଖରେ କିଛି ଜମି ନଥିଲା, ସେମାନଙ୍କୁ 2 ଏକର 3 ଏକର ସବୁ ଏମିତି ଭାରତ ସରକାର ଦେଇଦେଲେ। କିନ୍ତୁ ଦେଖାଗଲା କିଛି ବର୍ଷ ପରେ ହିଁ ଯୋଉ ଭୂମିହୀନ ଲୋକ ଯାହାକୁ ମାଗଣାରେ ଏମିତି କ୍ଷେତବାଡ଼ି ଦିଆହେଇଥିଲା, ସେମାନେ ଚାଷ କରିବେ, ଭଲ ମଣିଷ ହେବେ, ସୁଖରେ ରହିବେ, ଖୁସିରେ ରହିବେ, ଦୁଃଖର ବିଷୟ ସେମାନେ ସବୁ ମଦ ମାଂସ ଜୁଆ ଖେଳି ଗଞ୍ଜେଇ ଟାଣି ସବୁଗୁଡ଼ା ବିକ୍ରି କରିକି ପୁଣି ଯେମିତିକୁ ସେମିତି ହେଇଗଲେ। ସେଇ କ୍ଷେତବାଡ଼ି ପୁଣି ଯୋଉ ଜମିନଦାର ପାଖରେ ଥିଲା ସେମାନଙ୍କ ପାଖକୁ ଆସିଗଲା। କାରଣ କ'ଣ? ଯେତେବେଳେ ପର୍ଯ୍ୟନ୍ତ ସେଇ ଗରିବ ଲୋକ, ମଳିମୁଣ୍ଡିଆ ଲୋକ, ଭୂମିହୀନ ଲୋକ ରିଏଲାଇଜ୍ ନ କରିଛନ୍ତି, ତାଙ୍କ ଭିତରେ ଚେତନା ଜାଗ୍ରତ ହେଇନି କି ଜୁଆ ଖେଳିବା ବା ମଦ ଖାଇବା, ଗଞ୍ଜେଇ ଟାଣିବା, ଏଗୁଡ଼ା ସବୁ ନିଜ ସ୍ୱାସ୍ଥ୍ୟ ପ୍ରତି ତ ହାନିକାରକ, କିନ୍ତୁ ନିଜ ଧନ ସମ୍ପତ୍ତି ବି ସେଥିରେ ଆମେ ସବୁ ହରିଦେଉଛେ, ଏଗୁଡ଼ା ଜୀବନରେ କରିବା ଉଚିତ ନୁହେଁ। ସେମାନେ ଯେତେବେଳେ ରିଏଲାଇଜ୍ ନ କରିଛନ୍ତି ତାଙ୍କ ଜୀବନରେ କିଛି ପରିବର୍ତ୍ତନ ହେବନି। ତାଙ୍କୁ ଯେତେ ବି ଦେଇଦେଲେ, ସୁବର୍ଣ୍ଣ ଆଣିକି ଦେଇଦେଲେ କେଜି କେଜି, ସବୁଗୁଡ଼ା ସେମାନେ ସବୁ ନଷ୍ଟଫ୍ରଷ୍ଟ କରିକି ପୁଣି ସେ ପୁନର୍ମୂଷିକର କଥା ଶୁଣିଥିବେ ଆପଣମାନେ, ସେ ପୁନର୍ମୂଷିକ ଭବ ସ୍ଥିତି ତାଙ୍କର ଆସିଯିବ। ସେଇଆ ହେଲା ବାସ୍ତବରେ। ତ ଯଦି ଭଗବାନ ମଣିଷକୁ ନ ବଦଳେଇକି ଯଦି ସବୁ ରାସ୍ତାଘାଟ କୋଠା ବାଡ଼ି ସବୁ ସୁନା ହୀରା ମୋତି ମାଣିକେ ଲଗେଇକି ବନେଇ ଦିଅନ୍ତି, କିଛି ବର୍ଷ ଭିତରେ ହିଁ ମଣିଷ ସବୁଗୁଡ଼ାକୁ ନଷ୍ଟଫ୍ରଷ୍ଟ କରିକି ପୁଣି ଯେମିତିକୁ ସେମିତି କରିଦେବ। ମଣିଷର ଆଜି ପ୍ରକୃତି ଖରାପ ହୋଇସାରିଛି। ମଣିଷକୁ ନ ବଦଳିଲେ ଏ ସଂସାର ପରିବର୍ତ୍ତନ ହେବ ନାହିଁ। ତ ମଣିଷକୁ କେମିତି ବଦଳାଯିବ ଏ ବିଷୟରେ ଗୋଟେ ସୁନ୍ଦର କାହାଣୀ ମନେ ପଡ଼ିଲା, ମଝିରେ ମୁଁ ଆପଣଙ୍କୁ କହିବି। ଥରେ ନାରଦ ମହର୍ଷି ଧାରାପୃଷ୍ଠକୁ ଆସିକି ଲୋକଙ୍କୁ ନିମନ୍ତ୍ରଣ ଦେଲେ, କହିଲେ କିଏ ସ୍ୱର୍ଗ ଯିବା ପାଇଁ ରେଡି ଅଛ, ମୋ ସାଙ୍ଗରେ ଚାଲ, ମୁଁ ତୁମକୁ ସ୍ୱର୍ଗକୁ ନେଇଯିବି। ଲୋକ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ହେ ପ୍ରଭୁ, ଏ ନର୍କରେ ଆମେ ପତିତ ହୋଇକି ସଢ଼ୁଛୁ, ଭବସାଗର ଆମକୁ ଉଦ୍ଧାର କରିଦିଅ, ଆମକୁ ସ୍ୱର୍ଗ ସୁଖ ଦିଅ। ଆମେ ସମସ୍ତେ ପ୍ରାର୍ଥନା କରିକି ଭଗବାନଙ୍କୁ ଡାକୁଛେ, ଯେଉଁମାନେ ବି ଦୁଃଖରେ ଅଛନ୍ତି। କିନ୍ତୁ ଯେତେବେଳେ ନାରଦ ମହର୍ଷି ଅନେକ ଲୋକଙ୍କୁ ଯାଇକି ଆପ୍ରୋଚ୍ କରିଛନ୍ତି, ପଚାରିଛନ୍ତି ଚାଲନ୍ତୁ ସ୍ୱର୍ଗ, କେହି ବି ରାଜି ନୁହନ୍ତି ସ୍ୱର୍ଗ ଯିବା ପାଇଁ। ଏବଂ ନାରଦ ମହର୍ଷି ଆସିକି ଜଣେ ବ୍ୟାପାରୀ ପାଖରେ ପହଞ୍ଚନ୍ତି ଏବଂ ବ୍ୟାପାରୀକୁ କହିଛନ୍ତି କି ତୁମେ ଯିବ ସ୍ୱର୍ଗକୁ? ତ ବ୍ୟାପାରୀ ବହୁତ ସମୟ ଶାନ୍ତ ରହିକି ନାରଦ ମହର୍ଷିଙ୍କୁ କହୁଛି କି ମହର୍ଷି, ସ୍ୱର୍ଗ ପୂର୍ବରୁ କୌଣସି ଷ୍ଟେସନ ନାହିଁ କି? ତ ନାରଦ ମହର୍ଷି ବୁଝିପାରିଲେନି କ'ଣ କହୁଛି। ବ୍ୟାପାରୀ କହିଛି କି ମଝିରେ ଯଦି କୌଣସି ଏମିତି ଜାଗା ଥାଆନ୍ତା, ଯଦି ଥିବ, ମୁଁ ସ୍ୱର୍ଗ ତ ଯିବିନି, ସେ ମଝିରେ ରହିବା ପାଇଁ ଗୋଟେ ଷ୍ଟେସନ ଖୋଲିବା ପାଇଁ, ସେଠି ଗୋଟେ ଦୋକାନ ଖୋଲିବା ପାଇଁ ମୁଁ ଚାହୁଁଛି। ସେଠି ମୁଁ ଦୋକାନ ଖୋଲିକି ସ୍ୱର୍ଗର ମାଲକୁ ନର୍କକୁ ଆଉ ନର୍କର ମାଲକୁ ସ୍ୱର୍ଗକୁ ପହଞ୍ଚେଇବି, ବୁଝିଲେ ନାହିଁ? ତ କହିବା ତାତ୍ପର୍ଯ୍ୟ ହେଉଛି ଆଜି ଲୋକ ଚରିତ୍ର, ଲୋକ ପ୍ରକୃତି ଏତେ ଖରାପ ହୋଇସାରିଛି, ମଣିଷକୁ ଭଗବାନ ଯଦି ଗୋଟେ ସୁନ୍ଦର ଦୁନିଆ ବନେଇକି ବି ଦିଅନ୍ତି, ଯଦି ମଣିଷ ନ ବଦଳିଛି, ଦୁନିଆକୁ କିଛି ସମୟ ଭିତରେ ହିଁ ନଷ୍ଟଭ୍ରଷ୍ଟ କରିଦେବ ମଣିଷ। ତେଣୁ ଭଗବାନ ସାରା ସମଗ୍ର ଦୁନିଆକୁ ବଦଳାଇବା ପୂର୍ବରୁ ମଣିଷକୁ ବଦଳେଇ ଦିଅନ୍ତି, ଏବଂ ଯେତେବେଳେ ମଣିଷ ବଦଳିଯାଏ, ମଣିଷ ନିଜେ ହିଁ ସଂସାରକୁ ସ୍ୱର୍ଗ ବନେଇ ଦିଏ। ତ ପ୍ରଶ୍ନ ଉଠୁଛି ଯେ ମଣିଷକୁ ଭଗବାନ କେମିତି ବଦଳେଇବେ? ଆମେ ଛୋଟବେଳରେ ଶୁଣୁଥିଲେ, ମୋର ମନେ ଅଛି, ମୋ ମା କହୁଥିଲା କି ଭଗବାନ କଳିଯୁଗରେ କଳ୍କି ଅବତାରରେ ଆସିବେ, କଳ୍କି ରୂପ ନେଇକି ଆସିବେ। ମୁଁ ପଚାରୁଥିଲି କି ମା, ସେ କଳ୍କି ରୂପ କେମିତି କେମିତି ଆସିବେ ଭଗବାନ? ତ ମୋ ମା କହୁଥିଲେ କି ଭଗବାନ ଗୋଟେ ଧଳା ଘୋଡ଼ା ଉପରେ ଚଢ଼ିକି ଗୋଟେ ବାର ହାତର ଖଣ୍ଡା ନେଇକି ଆସିବେ, ଆଉ ସମସ୍ତ ପାପୀମାନଙ୍କୁ ପୁରା ତା ମୁଣ୍ଡ କାଟି ପକେଇବେ। ଛୋଟ ଅବସ୍ଥାରେ ବହୁତ ଡର ମାଡୁଥିଲା। ତ ମୁଁ ଏସବୁ କଥାର କହିବା ତାତ୍ପର୍ଯ୍ୟ ହେଲା କି ଭଗବାନ ପ୍ରକୃତରେ ସଂସାରକୁ ପରିବର୍ତ୍ତନ କରିବା ପାଇଁ ଯେତେବେଳେ ଆସିବେ, ସେ କ'ଣ ଆସିକି ଯେଉଁମାନେ ପାପକର୍ମ କରୁଛନ୍ତି ତାଙ୍କ ମୁଣ୍ଡ କାଟି ପକେଇବେ? ଏ ସଂସାର ପରିବର୍ତ୍ତନ ହୋଇଯିବ, ଚିନ୍ତା କରିବା। ଭଗବାନ ବି ଯଦି ଆସିକି ଏମିତି ହିଂସା କାମ କରିବେ, ମାରିବା କାଟିବା, ତାହେଲେ ମଣିଷ ବି ଆଜି କରୁଛି। ତ ମଣିଷ ଆଉ ଭଗବାନ ଭିତରେ କ'ଣ ତାହେଲେ ପାର୍ଥକ୍ୟ ରହିଲା? ତ ଭଗବାନଙ୍କୁ ପରିବର୍ତ୍ତନ କରିବା ପାଇଁ ମଣିଷକୁ ଯଦି ଭଗବାନ ପନିଶମେଣ୍ଟ ଦିଅନ୍ତି, ମଣିଷ କେବେ ପରିବର୍ତ୍ତନ ହେବନି। ଏଇଟା ତ ମନୋବୈଜ୍ଞାନିକମାନେ ବି ମାନୁଛନ୍ତି କି ମଣିଷକୁ ଦଣ୍ଡ ଦେଇକି, ପନିଶମେଣ୍ଟ ଦେଇକି କେବେ ପରିବର୍ତ୍ତନ କରିହୁଏନି। ଯେମିତି ଆମେ ପୁରାଣ ଶାସ୍ତ୍ରରେ ବର୍ଣ୍ଣନା ରହିଛି ଭକ୍ତ ପ୍ରହ୍ଲାଦ ହିରଣ୍ୟକଶ୍ୟପ କଥା, ଭଗବାନ ଆସିଲେ ବରାହ ରୂପରେ ଆଉ ହିରଣ୍ୟକଶ୍ୟପର ପେଟକୁ ପୁରା ବିଦାରିଦେଲେ। ତ ଭଗବାନ ଆସିକି ଏମିତି କର୍ତ୍ତବ୍ୟ କରିବେ କି, ହିଂସା କର୍ତ୍ତବ୍ୟ କରିବେ କି? ଅହିଂସା ପରମ ଧର୍ମ ବୋଲି କୁହାଯାଏ। ଭଗବାନ ନିଜେ ଆସିକି ଯଦି ହିଂସା ଶିଖେଇବେ ତାହେଲେ ମଣିଷର କ'ଣ ଗତି ହେବ? ଶୁଣନ୍ତୁ, ନିଜେ ଚିନ୍ତା କରନ୍ତୁ। ତାହେଲେ ଭଗବାନ ମଣିଷ କାହାକୁ ପନିଶମେଣ୍ଟ ଦେଇକି ପରିବର୍ତ୍ତନ କରନ୍ତି ନାହିଁ। ଏମିତି ଉଦାହରଣ ରୂପରେ ମୁଁ କହିବି, ଦେଖନ୍ତୁ ଯେତେବେଳେ ଜଣେ ଲୋକ ଚୋରି କରୁଛି, ଆଜି ଆମେ ସରକାର କ'ଣ ତାକୁ ପନିଶମେଣ୍ଟ ଦେଉଛି? ଜେଲ୍ ଦଣ୍ଡ ଦେଉଛୁ, ହଁ ନା ନାହିଁ? ଏବଂ ଯେତେବେଳେ ତାକୁ ପନିଶମେଣ୍ଟ ଦିଆଯାଉଛି, ଜେଲ୍ ଦଣ୍ଡ ଦିଆଯାଉଛି, ଆମେ ସମସ୍ତେ ରିଏଲାଇଜ୍ କରୁଛୁ କି ଜେଲ୍ ଦଣ୍ଡ ଦ୍ୱାରା ଚୋରର ତା ବ୍ୟକ୍ତିଗତ ଜୀବନର କିଛି ସୁଧାର ଆସିବନି, ତାର ପରିବର୍ତ୍ତନ ହେବନି। ତେଣୁ ତ ଯିଏ ଏମିତି କୌଣସି ପାପକର୍ମ କରେ ଯାହାକୁ ଜେଲ୍ ଦଣ୍ଡ ମିଳେ, ତାର ନିଜର ବନ୍ଧୁ ବାନ୍ଧବ, ବାପା ମା ସବୁ ପ୍ରାଣପଣେ ଚେଷ୍ଟା କରନ୍ତି ଓକିଲ ଆଦି ଜଜ୍ ପାଖକୁ ଯାଇକି କି ସେ ଯେମିତି ଜେଲ୍ ଦଣ୍ଡ ନ ପାଉ। ଯେହେତୁ ସେମାନେ ରିଏଲାଇଜ୍ କରନ୍ତି ଯେ ଜେଲ୍ ଦଣ୍ଡ ପରେ ତାର କିଛି ପରିବର୍ତ୍ତନ ହେବନି, ସେ ତ ଆହୁରି ବିଗିଡ଼ି ଯାଇପାରେ। ଯେମିତି ଜଣେ ଚୋର, ଯଦି ଛୋଟ ଚୋରଟିଏ ଯଦି ଜେଲ୍ଖାନା ଭିତରକୁ ଯାଉଛି, ସେ ଜେଲ୍ ଭିତରେ ବଡ଼ ବଡ଼, ତାଠୁ ବଡ଼ ଆହୁରି ଡାକୁ, ତାଠୁ ଆହୁରି ବଡ଼ ଡାକୁର ସର୍ଦ୍ଦାର ସବୁ ଥିବେ, ତାଙ୍କ ଗହଣରେ ମିଶିକି ପ୍ରଥମେ ସେ ଛୋଟ କାଟିଆ ଚୋରି କରୁଥିଲା ସିନା, ସେଠି ଯାଇକି ଆହୁରି ଡକାୟତି ଶିଖିଯିବ। ଏବଂ ଯେତେବେଳେ ସେ ଜେଲ୍ ଦଣ୍ଡ ଭୋଗିକି ବାହାରକୁ ବାହାରିବ, ସେ ଗୋଟେ ବଦ୍ଧ ଚୋର, ସେ ଗୋଟେ ବଦ୍ଧ ଡକାୟତ ହେଇକି ବାହାରିବ। ତେଣୁ ସମସ୍ତେ ଆମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁ କାହାକୁ ଜେଲ୍ ଦଣ୍ଡ ନ ମିଳୁ। ତ ମନୋବୈଜ୍ଞାନିକମାନେ ବି ଏଇଟା ସ୍ୱୀକାର କରୁଛନ୍ତି କି ପନିଶମେଣ୍ଟ ଦ୍ୱାରା କାହାକୁ ଆମେ ପରିବର୍ତ୍ତନ କରିପାରିବାନି। ପରିବର୍ତ୍ତନର ଆଧାର ତ ବାସ୍ତବରେ ସ୍ନେହ ଏବଂ ଜ୍ଞାନ। ସ୍ନେହ ଦ୍ୱାରା ପଥରକୁ ବି ପାଣି କରିଦିଆଯାଇପାରେ। ତ ସଂସାରକୁ ଯେତେବେଳେ ଭଗବାନ ଆସନ୍ତି, ମଣିଷକୁ ସ୍ନେହ ଦିଅନ୍ତି, ଯେଉଁ ସ୍ନେହ କୌଣସି ମଣିଷ ମଣିଷକୁ କେବେ ଦେଇପାରିବନି। ଆମେ ସଂସାରରେ ଏତେ ସବୁ ବନ୍ଧୁ ବାନ୍ଧବ ସାଥୀ ଥିବା ସତ୍ତ୍ୱେ ବି ଆମେ ଭଗବାନଙ୍କୁ ପ୍ରାର୍ଥନା କରୁ, ତୁ ପ୍ୟାର କା ସାଗର ହେ ତେରେ ଏକ ବୁନ୍ଦ କେ ହମ୍ ପ୍ୟାସି ହେ। ହେ ପ୍ରଭୁ, ତମେ ପ୍ରେମର ସାଗର ଅଟ, ତମ ଗୋଟିଏ ପ୍ରେମର ଗୋଟିଏ ମାତ୍ର ବିନ୍ଦୁ ପାଇଁ ମୁଁ ଯେମିତି ସୁଶିଲାଜ ବା ପ୍ୟାସି ଅଟେ। କହିବା ତାତ୍ପର୍ଯ୍ୟ କ'ଣ? ଭଗବାନ ମଣିଷକୁ ଏମିତି ସ୍ନେହ ଦିଅନ୍ତି ଯେ ମଣିଷ ଜୀବନରେ ଘୋର ପରିବର୍ତ୍ତନ ଆସିଯାଏ। ଏବଂ କେବଳ ସ୍ନେହ ନୁହେଁ, ସ୍ନେହ ସହିତ ମଣିଷକୁ ଭଗବାନ ବୁଝେଇ ଦିଅନ୍ତି ପାପ କ'ଣ, ପୁଣ୍ୟ କ'ଣ, ଧର୍ମ କ'ଣ, ଅଧର୍ମ କ'ଣ, ସତ୍ୟ କ'ଣ, ଅସତ୍ୟ କ'ଣ, ଯାହାଦ୍ୱାରା ମଣିଷ ସତ୍ପଥ